ପ୍ରଥମ ରାଜାବଳୀ ଅଧ୍ୟାୟ ଏକ ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ ମାତ୍ର ସେ କିଛି ଉଷ୍ମତା ପାଇଲେ ନାହିଁ ଏଣୁ ତାଙ୍କ ଦାସମାନେ ତାଙ୍କୁ କହିଲେ ଆମ୍ଭମାନଙ୍କ ପ୍ରଭୁ ମହାରାଜାଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜାଙ୍କ ଛାମୁରେ ଠିଆ ହୋଇ ସେବା କରୁ ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ମତା ପାଇବେ ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ସୁନେମିଆ ଅବିସରାକୁ ପାଇ ରାଜାଙ୍କ ନିକଟକୁ ତାହାକୁ ଆଣିଲେ ସେ ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା ମାତ୍ର ରାଜା ତାହାର ସହବାସ କଲେ ନାହିଁ ଏହି ସମୟରେ ହଗିତ୍ର ପୁତ୍ର ଅଦନୀୟ ଆପଣାକୁ ବଡ଼ କରି କହିଲା ମୁଁ ରାଜା ହେବି ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ 50 ଜଣ ପ୍ରସ୍ତୁତ କଲା ମାତ୍ର ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରିନଥିଲେ ମଧ୍ୟ ସେ ଅତି ସୁନ୍ଦର ପୁରୁଷ ଓ ଅବସାଲମ ଉତ୍ତାରେ ଜାତ ହୋଇଥିଲା ପୁଣି ସେ ସରୁଆର ପୁତ୍ର ଜୋୟାବ ଓ ଅବିଆଥର ଯାଜକ ସହିତ ପରାମର୍ଶ କଲା ଆଉ ସେମାନେ ଅଦନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ ମାତ୍ର ସାଦକ ଯାଜକ ଓ ଜିହୟାଦର ପୁତ୍ର ବନାୟ ଓ ନାଥନ ଭବିଷ୍ୟତ ବକ୍ତା ଓ ସିମି ଓ ରେଇ ଓ ଦାଉଦଙ୍କର ବୀରଗଣ ଅଦନୀୟର ପକ୍ଷ ନଥିଲେ ଏ ଉତ୍ତାରେ ଅଦନୀୟ ଅଇନ ରୋଗେଲର ପାର୍ଶ୍ୱସ୍ଥ ସୋହେଲତ ପ୍ରସ୍ତର ନିକଟରେ ମେଷ ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଜିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲା ମାତ୍ର ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ସଲମନଙ୍କୁ ସେ ନିମନ୍ତ୍ରଣ କଲା ନାହିଁ ଏଥିରେ ନାଥନ ସଲମନଙ୍କର ମାତା ବତ୍ସେବାକୁ କହିଲେ ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗିତ୍ର ପୁତ୍ର ଅଦନୀୟ ରାଜ୍ୟ କରୁଅଛି ଏହା କ'ଣ ତୁମ୍ଭେ ଶୁଣିନାହ ଏହେତୁ ବିନୟ କରୁଛି ଏବେ ଆସ ମୁଁ ତୁମକୁ ମନ୍ତ୍ରଣା ଦେବି ତେଣେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ସଲମନର ପ୍ରାଣ ରକ୍ଷା କରିବ ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ ହେ ମୋହର ପ୍ରଭୋ ମହାରାଜ ଆପଣ କି ଶପଥ କରି ଆପଣା ଦାସୀକି କହିନାହାନ୍ତି ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ ସିଂହାସନରେ ବସିବ ତେବେ ଅଦନୀୟ କିହେତୁ ରାଜ୍ୟ କରୁଅଛି ଦେଖ ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି ଏଥିରେ ବତ୍ସେବା କୋଠରୀ ଭିତରେ ରାଜାଙ୍କ ନିକଟକୁ ଗଲା ସେ ସମୟରେ ରାଜା ଅତି ବୃଦ୍ଧ ଥିଲେ ଆଉ ସୁନେମିଆ ଅବିସରା ରାଜାଙ୍କର ପରିଚର୍ଯ୍ୟା କରୁଥିଲା ତେଣୁ ବତ୍ସେବା ନଇଁ ପଡ଼ି ରାଜାଙ୍କୁ ପ୍ରଣାମ କଲା ତହିଁରେ ରାଜା ପଚାରିଲେ ତୁମ୍ଭେ କ'ଣ ଇଚ୍ଛା କରୁଅଛ ଏଥିରେ ସେ ତାଙ୍କୁ କହିଲା ହେ ମୋହର ପ୍ରଭୋ ଆପଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ ସିଂହାସନରେ ବସିବ ମାତ୍ର ଏବେ ଦେଖନ୍ତୁ ଅଦନୀୟ ରାଜ୍ୟ କରୁଅଛି ଆଉ ମୋ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ ଆଉ ସେ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ମହାରାଜାଙ୍କ ସମସ୍ତ ପୁତ୍ରଙ୍କୁ ଅବିଆଥର ଯାଜକକୁ ଓ ଜୋୟାବ ସେନାପତିକୁ ନିମନ୍ତ୍ରଣ କରିଅଛି ମାତ୍ର ଆପଣଙ୍କ ଦାସ ସଲମନଙ୍କୁ ନିମନ୍ତ୍ରଣ କରିନାହିଁ ପୁଣି ହେ ମୋର ପ୍ରଭୁ ମହାରାଜ ମୋର ପ୍ରଭୁ ମହାରାଜାଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି ନୋହିଲେ ମୋ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋ ପୁତ୍ର ସଲମନ ଦୋଷୀ ଗଣିତ ହେବୁ ଆଉ ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଦେଖ ନାଥନ ଭବିଷ୍ୟତ ବକ୍ତା ଉପସ୍ଥିତ ହେଲେ ଏଣୁ ସେମାନେ ରାଜାଙ୍କୁ କହିଲେ ଦେଖନ୍ତୁ ଏହି ନାଥନ ଭବିଷ୍ୟତ ବକ୍ତା ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ ପୁଣି ନାଥନ କହିଲେ ହେ ମୋହର ପ୍ରଭୁ ମହାରାଜ ମୋ ଉତ୍ତାରେ ଅଦନୀୟ ରାଜ୍ୟ କରିବ ଓ ମୋ ସିଂହାସନରେ ବସିବ ଏହା କ'ଣ ଆପଣ କହିଅଛନ୍ତି କାରଣ ସେ ଆଜି ଯାଇ ଅନେକ ବୃଷ ଓ ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବିଆଥର ଯାଜକକୁ ନିମନ୍ତ୍ରଣ କରିଅଛି ଆଉ ଦେଖନ୍ତୁ ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି ଅଦନୀୟ ରାଜା ଚିରଜୀବୀ ହେଉନ୍ତୁ ମାତ୍ର ଆପଣଙ୍କ ଦାସ ଯେ ମୁଁ ମତେ ଓ ସାଦକ ଯାଜକକୁ ଓ ଜିହୟାଦର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ସଲମନଙ୍କୁ ସେ ନିମନ୍ତ୍ରଣ କରିନାହିଁ ଏହି କର୍ମ କି ମୋ ପ୍ରଭୁ ମହାରାଜଙ୍କ ଦ୍ୱାରା ହେଲା? ଆଉ ମୋ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ? ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି। ତେବେ ଦାଉଦ ରାଜା ଉତ୍ତର କରି କହିଲେ, ବତ୍ସେବାକୁ ମୋ କତିକି ଡାକ। ତେଣୁ ସେ ରାଜାଙ୍କ ଛାମକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା। ଏଥିରେ ରାଜା ଶପଥ କରି କହିଲେ, ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱରଙ୍କ ନାମରେ ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ ମୋ ଉତ୍ତାରେ ତୁମ୍ଭ ପୁତ୍ର ସଲୋମନ ନିଶ୍ଚୟ ରାଜ୍ୟ କରିବ ଓ ମୋ ପଦରେ ମୋ ସିଂହାସନରେ ବସିବ, ସବୁ କ୍ଲେଶରୁ ମୋ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି। ତେଣୁ ବତ୍ସେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, ମୋ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହୁଅନ୍ତୁ। ଏଥିରେ ଦାଉଦ ରାଜା କହିଲେ, ସାଦକ ଯାଜକକୁ ଓ ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ଜିହୋଆଦର ପୁତ୍ର ବନାୟାକୁ ମୋ କତିକି ଡାକ। ଏଣୁ ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ। ତେଣେ ରାଜା ସେମାନଙ୍କୁ କହିଲେ, ତୁହେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋ ପୁତ୍ର ସଲୋମନଙ୍କୁ ମୋ ନିଜ ଖଚରରେ ଆରୋହଣ କରାଇ ଗିହନକୁ ଆଣ। ଆଉ ସେଠାରେ ସାଦକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ। ପୁଣି ତୁମେମାନେ ତୁରି ବଜାଇ କୁହ, ସଲୋମନ ରାଜା ଚିରଜୀବୀ ହୁଅନ୍ତୁ। ତହିଁ ଉତ୍ତରେ ତୁମେମାନେ ତାହାର ପଛେ ପଛେ ଆସ ଓ ସେ ମୋ ସିଂହାସନରେ ବସୁ, କାରଣ ସେ ମୋ ପଦରେ ରାଜା ହେବ ଆଉ ମୁଁ ତାହାକୁ ଇସ୍ରାଏଲ ଓ ଜିହୁଦାର ଅଗ୍ରଣୀ କରି ନିଯୁକ୍ତ କଲି। ଏଥିରେ ଜିହୋୟାଦର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, ଆମେନ୍, ମୋ ପ୍ରଭୁ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କହନ୍ତୁ, ସଦାପ୍ରଭୁ ଯେପରି ମୋ ପ୍ରଭୁ ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି ସେପରି ସଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ, ଓ ସେ ମୋ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ। ଏଥିରେ ସାଦକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ଓ ଜିହୋଆଦର ପୁତ୍ର ବନାୟ ଓ କରେଥିୟ ଓ ପଲେଥିୟ ଲୋକମାନେ ଯାଇ ସଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗିହନକୁ ଆଣିଲେ। ପୁଣି ସାଦକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ସଲୋମନଙ୍କୁ ଅଭିଷେକ କଲା। ତେଣୁ ଲୋକମାନେ ତୁରି ବଜାନ୍ତେ ସମସ୍ତେ କହିଲେ, ସଲୋମନ ରାଜା ଚିରଜୀବୀ ହେଉନ୍ତୁ। ଆଉ ସମସ୍ତ ଲୋକ ତାହା ପଛେ ପଛେ ଉଠିଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା। ପୁଣି ଅଦନ୍ୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ। ଆଉ ଜୟାବ ତୁରି ଶବ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି? ସେ ଏପରି କହୁଥିବା ସମୟରେ ଦେଖ, ଅବିଆଥର ଯାଜକର ପୁତ୍ର ଜୋନାଥନ ଉପସ୍ଥିତ ହେଲା। ତହିଁରେ ଅଦନ୍ୟ କହିଲା, ଭିତରକୁ ଆସ, କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ। ତହିଁରେ ଜୋନାଥନ ଅଦନ୍ୟକୁ ଉତ୍ତର କରି କହିଲା, ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ସଲୋମନଙ୍କୁ ରାଜା କରିଅଛନ୍ତି। ପୁଣି ରାଜା ସାଦକ ଯାଜକକୁ ଓ ନାଥନ ଭବିଷ୍ୟତ ବକ୍ତାଙ୍କୁ ଓ ଜିହୋଆଦର ପୁତ୍ର ବନାୟାକୁ ପୁଣି କରେଥିୟ ଓ ପଲେଥିୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। ଆଉ ସାଦକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ତାଙ୍କୁ ଗିହନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରିକରି ଆସିଲେ ଯେ ତହିଁର ଶବ୍ଦରେ ନଗର ପରିପୂର୍ଣ୍ଣ ହେଲା। ତୁମେମାନେ ଯାହା ଶୁଣିଲ ତାହା ସେହି ଶବ୍ଦ ମଧ୍ୟ। ସଲୋମନ ରାଜ୍ୟର ସିଂହାସନରେ ବସୁଅଛନ୍ତି। ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ସଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ। ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ। ଆଉ ମଧ୍ୟ ରାଜା ଏପରି କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା। ଏଥିରେ ଅଦନ୍ୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି ଉଠି ପ୍ରତ୍ୟେକ ଆପଣା ଆପଣା ବାଟରେ ଚାଲିଗଲେ। ଆଉ ଅଦନ୍ୟ ସଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କଲା। ଏ ଉତ୍ତାରେ କେହି ସଲୋମନଙ୍କୁ ଜଣାଇ କହିଲା, ଦେଖନ୍ତୁ, ଅଦନ୍ୟ ସଲୋମନ ରାଜାଙ୍କୁ ଭୟ କରୁଅଛି, କାରଣ ସେ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କରି କହୁଅଛି, ସଲୋମନ ରାଜା ଯେ ଆପଣା ଦାସକୁ ଖଡ଼ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋ ନିକଟରେ ଶପଥ କରନ୍ତୁ। ତହିଁରେ ସଲୋମନ କହିଲେ, ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ, ମାତ୍ର ତାହାଠାରେ ଦୁଷ୍ଟତା ଦେଖାଗଲେ ସେ ମରିବ। ତେଣୁ ସଲୋମନ ରାଜା ଲୋକ ପଠାନ୍ତେ ସେମାନେ ତାହାକୁ ଯଜ୍ଞବେଦୀରୁ ଓହ୍ଲାଇ ଆଣିଲେ। ତହିଁରେ ସେ ଆସି ସଲୋମନ ରାଜାଙ୍କୁ ପ୍ରଣାମ କଲା। ପୁଣି ସଲୋମନ ତାହାକୁ କହିଲେ, ଆପଣା ଘରକୁ ଯାଅ,